ନମସ୍କାର, ଆଜି ଆମେ ଏକ ବିଶେଷ ବିଷୟରେ କଥା ହେବା, ଲୋଭ, ସନ୍ତୁଳନ ଓ ଚିରସ୍ଥାୟୀ ସଫଳତା।
ହଁ ନମସ୍କାର, ଏଇଟା ବହୁତ ଗଭୀର କଥା।
ଆମେ ଯେଉଁ ବିଚାରକୁ ନେଇ ଆଲୋଚନା କରୁଛୁ ସେଥିରେ କୁହାଯାଇଛି ଯେ ଲୋଭ କେମିତି ଗୋଟେ ମାନେ ନିରବ ବିନାଶକାରୀ।
ଠିକ୍।
ଆଉ କୌଣସି ବି ଜିନିଷର ଅତ୍ୟଧିକତା, ସେ ଯାହା ବି ହେଉ, ଶେଷରେ ଭଲ ଫଳ ଦିଏନି, ବିଶେଷ କରି ସଫଳତା କ୍ଷେତ୍ରରେ।
ହଁ, ଏଇଠି ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥାଟା ହେଲା ସେଇଟା, ହେଲା ସନ୍ତୁଳନ ଆଉ ସଂଯମତା।
ସନ୍ତୁଳନ ଆଉ ସଂଯମତା,
ହଁ,
ଆମ ବିଚାର ଅନୁସାରେ ଏଇ ଦୁଇଟା ଜିନିଷ ହିଁ ହେଉଛି ଦୀର୍ଘସ୍ଥାୟୀ ମାନେ ଚିରସ୍ଥାୟୀ ସଫଳତାର ପ୍ରକୃତ ଚାବିକାଠି।
ତେବେ ଲୋଭ ତ ଆମକୁ ବହୁତ ଶୀଘ୍ର ଆଗକୁ ନେଲା ଭଳି ଲାଗେ ନା?
ଲାଗେ, ନିଶ୍ଚୟ ଲାଗେ, କିନ୍ତୁ ସେଇଟା କେତେ ସମୟ ପାଇଁ? ସେ ରାସ୍ତାଟା ବେଶୀ ଦୂର ଯାଏନି, ଶେଷରେ କେଉଁଠି ନା କେଉଁଠି ଅଟକି ଯିବାକୁ ପଡ଼େ, କିମ୍ବା ପୁରା ଉଲ୍ଟା ବି ହୋଇପାରେ।
ଆଚ୍ଛା, କିନ୍ତୁ ଏ କଥାଟା ଶୁଣିବାକୁ ଯେତେ ସହଜ ଲାଗୁଛି, ପ୍ରକୃତରେ ପ୍ରୟିବା ମାନେ ବହୁତ କଷ୍ଟକର ହେଇନଥିବ?
ହଁ, ସେଇଟା ତ ଅଛି। ଆଜିକାଲିର ଦୁନିଆକୁ ଦେଖନ୍ତୁ, ଏତେ ପ୍ରତିଯୋଗିତା, ଚାରିଆଡ଼େ ଚାପ,
ଏକଦମ
ସେଠି ନିଜକୁ ସମ୍ଭାଳିବା, ସନ୍ତୁଳନ ରଖିବା କେମିତି ସମ୍ଭବ? କେମିତି ଜଣେ ଏ ସନ୍ତୁଳନ ପାଇପାରିବ?
କଥାଟା ଠିକ୍। ଦେଖନ୍ତୁ, ସଂଯମତା କହିଲେ କେବଳ କମ୍‌ରେ ସନ୍ତୁଷ୍ଟ ହେବାକୁ ବୁଝାଏ ନାହିଁ।
ଆଚ୍ଛା,
ହଁ, ଏହାର ପ୍ରକୃତ ମାନେ ହେଲା ଆମକୁ ପ୍ରକୃତରେ କ'ଣ ଦରକାର, କେତେ ପରିମାଣରେ ଦରକାର, ସେଇଟାକୁ ଠିକ୍ ଭାବେ ଚିହ୍ନିବା।
ବୁଝିଲେ।
ଆଉ ସେତିକିରେ, ମାନେ ଯାହା ଯଥାର୍ଥ, ସେତିକିରେ ଖୁସି ରହିବା, ଏହା ଗୋଟେ ପ୍ରକାରର ସ୍ପଷ୍ଟତା।
ଗୋଟେ ଉଦାହରଣ ଦେଇପାରିବେ?
ନିଶ୍ଚୟ। ଭାବନ୍ତୁ କର୍ପୋରେଟ୍ ଜୀବନ, ସବୁବେଳେ ନୂଆ ସୁଯୋଗ, ନୂଆ ଟାର୍ଗେଟ।
ହଁ, ସେଇଟା ତ ଅଛି।
ସେଠି ଯଦି ଜଣେ ସବୁ ସୁଯୋଗ ପଛରେ ଦୌଡ଼ିବ, ତାହେଲେ
ହୁଏତ ନିଜର ମୂଳ ଲକ୍ଷ୍ୟର ଦୂରେଇ ଯାଇପାରେ।
ଏକଦମ, ସେଇଠି ସଂଯମତା କାମ ଦିଏ, ନିଜର ମୂଳ ଲକ୍ଷ୍ୟ ଆଉ ନିଜର ଶକ୍ତି ଉପରେ ଧ୍ୟାନ ଦେବା। ଯେତେବେଳେ ଆମେ ଏମିତି ଗୋଟେ ସନ୍ତୁଳନ ଆଣିପାରିବା, ହୁଏତ କାମ ଆଉ ବ୍ୟକ୍ତିଗତ ଜୀବନ ଭିତରେ, କିମ୍ବା ଆମ ଲକ୍ଷ୍ୟ ଆଉ ଆମ ପାଖରେ ଥିବା ସମ୍ବଳ ଭିତରେ, ସେତେବେଳେ କେବଳ ସଫଳତା ମିଳେନି, ମନରେ ଗୋଟେ ପ୍ରକାର ଶାନ୍ତି ବି ଆସେ।
ଆଚ୍ଛା,
ଆଉ ଏମିତି ମିଳିଥିବା ସଫଳତା ହିଁ ବେଶୀ ସ୍ଥାୟୀ ହୁଏ, ତିଷ୍ଠି ରହେ।
ବାଃ, ଏଇଟା ବହୁତ ବଡ଼ କଥା। ତେବେ ଏ ଆଲୋଚନାରୁ ମୁଖ୍ୟ ଶିକ୍ଷା କ'ଣ ମିଳୁଛି? ମୁଖ୍ୟ କଥା ହେଲା, ପ୍ରକୃତ ସଫଳତା ଯାହା ସ୍ଥାୟୀ, ଯାହାର କିଛି ମୂଲ୍ୟ ଅଛି, ସେଇଟା କେବଳ ଅଧିକରୁ ଅଧିକ ପାଇବାର ଲାଳସା, ସେ ଲୋଭରୁ ଆସେନି।
ନା, ଆଦୌ ନୁହେଁ।
ବରଂ ଏହା ଆସେ ସେହି ସନ୍ତୁଳନରୁ, ଜୀବନର ବିଭିନ୍ନ ଦିଗ ଭିତରେ ସନ୍ତୁଳନ ରଖିବା ଆଉ କେଉଁଠି ଅଟକିବା ଦରକାର ସେଟା ଜାଣିବାରୁ।
ହଁ, ସେହି ସଂଯମତାରୁ,
ବିଶେଷ କରି ସେହି ପରିବେଶରେ ଯେଉଁଠି ସଫଳତାର ଚାପ ବହୁତ ବେଶୀ, ସେଠି ଏହା ଆହୁରି ଗୁରୁତ୍ୱପୂର୍ଣ୍ଣ। ନା,
ନିଶ୍ଚିତ ଭାବରେ। ଆଉ ଏଇଠୁ ଆମ ସମସ୍ତଙ୍କ ପାଇଁ ଗୋଟେ ପ୍ରଶ୍ନ ବି ଆସୁଛି।
କି ପ୍ରଶ୍ନ?
ଯଦି ଆମେ ନିଜ ନିଜ ଜୀବନକୁ ଦେଖିବା, କେଉଁଠି କେଉଁ କେଉଁ ଜାଗାରେ ଏ ସନ୍ତୁଳନର ଅଭାବ ଅଛି ବୋଲି ଲାଗୁଛି?
ଭାବିବା କଥା।
କେଉଁଠି ଆମେ ବୋଧହୁଏ ଟିକେ ଅଧିକ ଲୋଭ କରୁଛେ, କିମ୍ବା ଗୋଟେ ଦିଗକୁ ଏତେ ଗୁରୁତ୍ୱ ଦେଉଛେ ଯେ ଅନ୍ୟ ଦିଗ ପୁରା ଅବହେଳିତ ହୋଇଯାଉଛି। ଏ ବିଷୟରେ ଟିକେ ଚିନ୍ତା କରିବା ପାଇଁ ଏହା ଏକ ଭଲ ସୁଯୋଗ, ନୁହେଁ କି?
ଏକଦମ ଠିକ୍, ବହୁତ ଭଲ କଥା କହିଲେ। ଶେଷରେ ଏକ ଗୁରୁତ୍ୱପୂର୍ଣ୍ଣ କଥା।
ହଁ, କୁହନ୍ତୁ।
ଆମେ ଯେଉଁ ଏହି ମୂଲ୍ୟବାନ ବିଚାରଗୁଡ଼ିକ ଉପରେ ଆଲୋଚନା କଲେ, ଏଗୁଡ଼ିକ ରୂପେଶ ଦିଲ୍ସେ ନାମରେ ପରିଚିତ।
ଆଚ୍ଛା,
ଏହା ଶ୍ରୀ ରୂପେଶ ଜୈନଙ୍କ ନିଜ ଜୀବନର ଅନୁଭୂତି, ବିଶେଷ କରି ତାଙ୍କ କର୍ପୋରେଟ୍ ଜୀବନର ଯାତ୍ରାରୁ ମିଳିଥିବା ଅଭିଜ୍ଞତା ଉପରେ ଆଧାରିତ। ଏହା ତାଙ୍କର ନିଜସ୍ୱ ବିଚାର।
ବହୁତ ଭଲ, ନିଜ ଅଭିଜ୍ଞତାର ଶିଖିଥିବା କଥା ସବୁବେଳେ ଅଧିକ ମୂଲ୍ୟବାନ।
ନିଶ୍ଚୟ। ତେବେ ଆଜି ପାଇଁ ଏତିକି। ଧନ୍ୟବାଦ।
ଧନ୍ୟବାଦ।